ନାମ ହେଲା ପଦ୍ମିନୀ ଜାନି, ଗ୍ରାମ ହେଲା ରାଇକଲ। ମୁଁ ଏବେ କହିବାକୁ ଯାଉଛି ମଣ୍ଡା ଲେଥା ବିଷୟରେ। ଫାଷ୍ଟ ଡେକ୍ଚିରେ ପାଣି ଗରମ କରନ୍ତୁ, ତାପରେ ପାଣି ଗରମ ହେଇସାରିଲା ପରେ ହଳଦୀ ଗୁଣ୍ଡ ପକାନ୍ତୁ, ଅରୁଆ ଚାଉଳ ଧୋଇକି ପକାନ୍ତୁ, ତାପରେ ମଣ୍ଡାକୁ ପକାନ୍ତୁ, ତାପରେ ଲୁଣକୁ ପକାନ୍ତୁ, ତାପରେ ଯଦି ବି ଖଟା ହେବାକୁ ମାନେ ଖଟା ମାନେ ଦରକାର ମାନେ ସେଠି ଖଟା ଟିକେ ପକାନ୍ତୁ, ତାପରେ ସିଝିଗଲା ମାନେ ଢାଙ୍କି ଦିଅନ୍ତୁ, ତାପରେ ସିଝିଗଲା ପରେ ତାକୁ କାଢି ଦିଅନ୍ତୁ, କାଢି ସାରିଲା ପରେ ତାକୁ ଛୁଙ୍କ ଦିଅନ୍ତୁ, ହେଇଗଲା ମଣ୍ଡା ଲେଥା।